ଭକ୍ତ ସାଲବେଗ ଉପାଖ୍ୟାନ। ଓଡ଼ିଶାର ମଧ୍ୟଯୁଗୀୟ ଭକ୍ତି ସାହିତ୍ୟରେ ଯେଉଁ କେତେକ ମହାପୁରୁଷ ପଣ୍ଡିତମାନଙ୍କର ନାମ ଆମ ଦୃଷ୍ଟିଗୋଚର ହୁଏ, ତନ୍ମଧ୍ୟରେ ସାଲବେଗଙ୍କ ନାମ ସ୍ୱତଃସ୍ମରଣ ହୋଇଥାଏ। ଏହି ଅନନ୍ୟ ଭକ୍ତ କବି ସାଲବେଗ ତାଙ୍କ ରଚନାରେ ଉତ୍କଳର ଇଷ୍ଟଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅନେକ ଭାବ ଓ ଭକ୍ତିପୂର୍ଣ୍ଣ ଭଜନ ଜଣାଣ ରଚନା କରି ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ମନରେ ଚିରସ୍ମରଣୀୟ ହୋଇ ରହିଛନ୍ତି। ଶ୍ରୀଜଗନ୍ନାଥଙ୍କର ପ୍ରିୟ ଭକ୍ତମାନଙ୍କ ମଧ୍ୟରେ ସାଲବେଗ ଅନ୍ୟତମ। ତାଙ୍କର ଜୀବନଚରିତ ମଧ୍ୟ ଅତ୍ୟନ୍ତ ରହସ୍ୟମୟ। ଭାରତରେ ମୋଗଲ ଶାସନ ସମୟରେ ଓଡ଼ିଶା ଓ ବଙ୍ଗଳା ରାଜ୍ୟ ଗୋଟିଏ ସୁବେଦାରଙ୍କ ଅଧୀନରେ ରହିଥିଲା। ସମ୍ରାଟ ଜାହାଙ୍ଗୀରଙ୍କ ଶାସନ କାଳରେ ତାଙ୍କର ଅତ୍ୟନ୍ତ ପ୍ରିୟ କୁଲି ଖାଁ ବା ଲାଲ ବେଗଙ୍କୁ 4000 ମନସବାଦାର ପଦ ଦେଇ ବିହାରର ସୁବେଦାର ରୂପେ ନିଯୁକ୍ତି ଦେଇଥିଲେ। ଜୁଲି ଖାଁଙ୍କ ପରବର୍ତ୍ତୀ ନାମ ହୋଇଥିଲା ଲାଲବେଗ। ଲାଲବେଗ 1607 ଖ୍ରୀଷ୍ଟାବ୍ଦ ମେ ମାସ 30 ତାରିଖରେ ବଙ୍ଗଳାର ସୁବେଦାର ରୂପେ ନିଯୁକ୍ତି ପାଇଥିଲେ। ବୈଷ୍ଣବ ଧର୍ମାବଲମ୍ବୀ ରାମଦାସ ତାଙ୍କ ବିରଚିତ ଦାଢ଼୍ୟତା ଭକ୍ତି ରସାମୃତ ଗ୍ରନ୍ଥରେ ଲାଲବେଗ ଓ ସାଲବେଗ ସମ୍ବାଦରେ ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ଲାଲବେଗ ହଜାର ହଜାର ସୈନ୍ୟମାନଙ୍କ ସହିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ରମଣ ଉଦ୍ଦେଶ୍ୟରେ ଅଭିଯାନ ଆରମ୍ଭ କରିଥିଲା, ସେହି ସମୟରେ ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଅଧିକାଂଶ ବାସିନ୍ଦା ଯବନମାନଙ୍କ ଆକ୍ରମଣ ଓ ଲୁଣ୍ଠନ ଭୟରେ ଧନସମ୍ପତ୍ତି ତ୍ୟାଗ କରି ଚାଲିଯାଇଥିଲେ। ସୈନ୍ୟମାନଙ୍କ ଗହଣରେ ଯୁଦ୍ଧଯାତ୍ରା କାଳରେ ହଠାତ୍ ଦାଣ୍ଡମୁକୁନ୍ଦପୁର ଗ୍ରାମସ୍ଥିତ ଏକ ପୁଷ୍କରିଣୀରେ ଜନୈକା ଯୁବତୀ ସ୍ନାନ କରୁଥିବା ଦୃଶ୍ୟକୁ ଅବଲୋକନ କରି ଲାଲବେଗ ପ୍ରେମାସକ୍ତ ହୋଇପଡ଼ିଥିଲେ। ଲାଲବେଗ ସୁନ୍ଦରୀ ଯୁବତୀ ନିକଟକୁ ଆସିବା ବେଳକୁ ଭୟରେ ଯୁବତୀ ଜଣକ ଅଚେତ ହୋଇପଡ଼ିଥିଲେ। ଲାଲବେଗ ଆକ୍ରମଣ ଯୋଜନା ବନ୍ଦ ରଖି ନିଜ ଅଶ୍ୱପିଠିରେ ଯୁବତୀକୁ କଟକସ୍ଥିତ ଲାଲବାଗ କୋଠିକୁ ନେଇ ଆସିଥିଲେ। ସେହି ଯୁବତୀଟିର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଲାଲବେଗ ତାଙ୍କୁ ପତ୍ନୀ ରୂପେ ସ୍ୱୀକାର କରିଥିଲା। ସେହି ଅପରୂପ ସୁନ୍ଦରୀ ବାଲ୍ୟ ବିଧବା ବ୍ରାହ୍ମଣୀ ଯୁବତୀଙ୍କ ନାମ ଥିଲା ଲଳିତା। ସେ ଲାଲବେଗଙ୍କ ନିକଟରେ କେତେକ ସର୍ତ୍ତ ରଖିଥିଲା। ତନ୍ମଧ୍ୟରେ ପ୍ରଥମ ସର୍ତ୍ତ ଥିଲା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଦାଣ୍ଡମୁକୁନ୍ଦପୁରସ୍ଥିତ ଜୟଗୋପାଳଙ୍କ ମନ୍ଦିର ଉପରେ ଆକ୍ରମଣ କରିବ ନାହିଁ। ସେହିପରି ଦ୍ୱିତୀୟ ସର୍ତ୍ତ ଥିଲା ହିନ୍ଦୁମାନଙ୍କୁ ଜବରଦସ୍ତ ଭାବେ ମୁସଲମାନ ଧର୍ମରେ ଦୀକ୍ଷିତ ନ କରିବା ପାଇଁ। ସେହି ବିଧବା ସୁନ୍ଦରୀ ଯୁବତୀର ପ୍ରେମରେ ପଡ଼ି ଲାଲବେଗ ସର୍ତ୍ତଗୁଡ଼ିକ ନିରବରେ ମାନି ନେଇଥିଲା। କାଳକ୍ରମେ ସେହି ବ୍ରାହ୍ମଣୀ ଯୁବତୀଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା। ଲାଲବେଗ ନିଜ ପୁତ୍ରର ନାମ ସାଲବେଗ ରଖିଥିଲେ। ଲାଲବେଗଙ୍କ ମୃତ୍ୟୁ 1608 ମସିହା ଏପ୍ରିଲ 26 ତାରିଖରେ ହୋଇଥିଲା ବୋଲି ଐତିହାସିକ ପ୍ରମାଣ ମିଳେ। ଲାଲବେଗଙ୍କ ମୃତ୍ୟୁ ସମୟକୁ ସାଲବେଗ ଶିଶୁ ଥିଲେ। ସାଲବେଗ ଯୁବାବସ୍ଥାରେ ଯୁଦ୍ଧକୁ ଯାଇ ଆହତ ହୋଇ ଫେରିଥିଲେ। ଯେତେ ପ୍ରକାର ଔଷଧ ଉପଚାର କରାଗଲେ ମଧ୍ୟ ଆରୋଗ୍ୟ ହେଲେ ନାହିଁ। ଯୁଦ୍ଧରେ ତାଙ୍କ ଶରୀରରେ ହୋଇଥିବା କ୍ଷତ ନ ଶୁଖିବାରୁ ଅତି କଷ୍ଟ ପାଇଥିଲେ। ଶେଷରେ ନିଜ ମାଙ୍କ ପରାମର୍ଶକ୍ରମେ ଶ୍ରୀଗୋପାଳଙ୍କୁ ଆରାଧନା କରିବାରୁ ରୋଗର ଉପଶମ ହେଲା ଓ ସାଲବେଗ ଆରୋଗ୍ୟ ଲାଭ କଲେ। ସେହି ଦିନଠାରୁ ସେ ସାଂସାରିକ ମୋହ ମାୟା ଧନ ପ୍ରାଚୁର୍ଯ୍ୟକୁ ପରିତ୍ୟାଗ କରି ସନ୍ନ୍ୟାସ ଜୀବନ ଯାପନ କରିବା ପାଇଁ ସିଦ୍ଧାନ୍ତ ନେଲେ। ମାଙ୍କ ଅନୁମତିକ୍ରମେ ସେ ଜଣେ ବୈଷ୍ଣବ ଭାବେ ଜୀବନଯାପନ ଆରମ୍ଭ କଲେ। ଏହି ସମୟରେ ବଡ଼ଦାଣ୍ଡରୁ ରଥଯାତ୍ରା ସ୍ନାନଯାତ୍ରା ଇତ୍ୟାଦି ଦର୍ଶନ କରି ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ତାଙ୍କର ଅଶେଷ ଭକ୍ତିଭାବ ଜାତ ହୋଇଥିଲା। ଭକ୍ତ କବି ସାଲବେଗ ଅନେକ ଭଜନ ଜଣାଣ ରଚନା କରିଥିଲେ ମଧ୍ୟ କୌଣସି ପଦ୍ୟରେ ନିଜ ମା କିମ୍ବା ଜନ୍ମ ସମ୍ପର୍କରେ ସୂଚନା ଦେଇନାହାନ୍ତି। ତାଙ୍କ ପଦ୍ୟାବଳୀରେ କେବଳ ନିଜକୁ ମୋଗଲ ବେଟା ଓ ମାତା ବ୍ରାହ୍ମଣୀ ବୋଲି ସୂଚନା ଦେଇଛନ୍ତି। ନିଜ ଜୀବନର ବହୁ ସମୟ ସାଲବେଗ ଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ନୀଳାଚଳ ଧାମରେ କଟାଇଥିଲେ। ଲାଲବେଗର ପୁତ୍ର ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନଥିଲେ ମଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସେ ଅଶେଷ ଭକ୍ତି କରୁଥିଲେ। ବାସ୍ତବରେ ଯବନ କବି ସାଲବେଗ ଓଡ଼ିଆ ଭଜନ ଓ ଜଣାଣ ରଚନା କ୍ଷେତ୍ରରେ ଜଣେ ଅଗ୍ରଗାମୀ କବି। ଏଥିମଧ୍ୟରୁ କେତେକ ଭଜନ ଜଣାଣ ସମ୍ପୂର୍ଣ୍ଣ ଭାବରେ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ସମର୍ପିତ ହେଲାବେଳେ ଆଉ କେତେକ ଭଜନ ରାଧାକୃଷ୍ଣ ଭକ୍ତି ଓ ଲୀଳାକୁ ଭିତ୍ତି କରି ରଚିତ। ବ୍ରଜବୋଲୀ ଏବଂ ବଙ୍ଗଳା ଭାଷାରେ ବି ତାଙ୍କର କେତେକ ପଦ୍ୟାବଳୀ ରଚନା କରିଥିବାର ପ୍ରମାଣ ମିଳେ। ସାଲବେଗଙ୍କ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସମର୍ପିତ ପଦ୍ୟାବଳୀଗୁଡ଼ିକୁ ଅନୁଧ୍ୟାନ କଲେ ମନେ ହୁଏ ତାଙ୍କ କ୍ରନ୍ଦନରତ ଭାକ୍ତିକ ଆତ୍ମାର ସହଜ ଓ ସରଳ ଅଭିବ୍ୟକ୍ତିକୁ ସେ ଶବ୍ଦରେ ହିଁ ରୂପାୟିତ କରୁଥିଲେ। ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିବା ସମୟରେ ବିଧର୍ମୀମାନଙ୍କର ଶ୍ରୀମନ୍ଦିର ଆକ୍ରମଣ ସମୟରେ ଭକ୍ତ ସାଲବେଗଙ୍କ ହୃଦୟ ଦୁଃଖରେ ଜର୍ଜରିତ ହୋଇଯାଉଥିଲା। କଥିତ ଅଛି ଯେ ବଳଗଣ୍ଡି, ଯେଉଁଠାରେ ସାଲବେଗ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ଦର୍ଶନ କରିଥିଲେ, ପରବର୍ତ୍ତୀ ଅବସ୍ଥାରେ ସେହିଠାରେ କୁଡ଼ିଆଟିଏ ନିର୍ମାଣ କରି ଅବଶିଷ୍ଟ ଜୀବନ ପ୍ରଭୁଙ୍କୁ ଆଶ୍ରା କରି କଟାଇଥିଲେ।